ସୁଜନେ ସୁମନେ ଘେନ ହେ
ନାବ ଖେଳି ରହସ୍ୟ
ଦିନେ କୌତୁକେ ଶ୍ରୀକୃଷ୍ଣ
ହେଲେ ଧୀବର ବେଶ
ମଥୁରା ହାଟରେ ଗୋରସ
ନେଇ ବିକିବା ପାଇଁ
ବାହାରିଲେ ଗୋପାଙ୍ଗ ନାୟେ
ମନେ ହରସ ବହି
କେ ଦଧି କେ ଦୁଧ କେ ଛେନା
ସବୁ ଭରା କଳସି
ବେଶ ଭୂଷା ହୋଇ ବାହାରି
ଛନ୍ତି ବହୁ ସୁକେଶି
ତାଙ୍କ ମଧ୍ୟ ଛନ୍ତି ଶ୍ରୀମତୀ
ପସରା ଧରି ମୁଣ୍ଡେ
ଅନ୍ୟ ନାରୀ ସଙ୍ଗେ ମିଶିଣ
ଚାଲନ୍ତି ରାଜଦାଣ୍ଡେ
ଗୋପ ଉପକଣ୍ଠେ ଦୂତିକା
କହୁଛନ୍ତି ରାଧାଙ୍କୁ
ଶୁଭ ଆଜି ଆମ ଯାତ୍ରା
ଆସୁଛି ମୋ ମନକୁ
ବାମ ନେତ୍ର ମୋର ସୁରୁଛି
ଶୁଭ ସୂଚନା ଦିଶେ
ବହୁ ଲାଭ ଆଜି ହୋଇବ
ବୋଲି ଶ୍ରୀମତୀ ଭାସେ
ଲଳିତା କହନ୍ତି ଦୂତି ଗୋ
ଡେରି ନ କରି ଚାଲ
ଗୋପୀନାଥ ଯଦି ଦେଖିବେ
ସବୁ ହୋଇବ ଭେଲ
ଲୁଚି ଛପି ରହି ଆସିବେ
ମାଗିବେ କ୍ଷୀର ସର
କେବଳ ଗୋପରେ କାଳିଆ
ହେଲେ ବଡ ସୁନ୍ଦର
କେବଳ ଏଇ ଦିନେ ମୋ ପୁରେ
ପଶି ଯଶୋଦା ସୁତ
କ୍ଷୀର ଖାଉଥିଲେ ଦେଖିଲି
ଝିକିଲେ ମୋ ପଣନ୍ତ
କେତେ କଥା ଜାଣି ଦେଲେଣି
ଟୋକା ପିଲାଟା ହୋଇ
ସାନ ସର୍ପରେ କି ଗରଳ
ନାହିଁ ବୋଲି କହି
ଏ ରୂପେ କୃଷ୍ଣଙ୍କ ସମ୍ବନ୍ଧେ
ଯେଉଁ କଥା ବାରତା
ଶୁଣୁଥିଲେ ଲୁଚି ମୋହନ
ଗୋପୀଙ୍କର ଏ କଥା
ବିଚାରିଲେ ଆଜି କରିବା
ପଥେ ନୌକା କେଳି
ଯମୁନା କୂଳରେ ମିଳିଲେ
ଯାଇ ଶ୍ରୀବନ ମାଳି
ମାୟା ଧର ମାୟା ରଚିଲେ
ଭାଗ୍ୟ ଗୋପିକାଙ୍କର
ଯମୁନାର ଜଳ ବଢ଼ିଲା
ସ୍ରୋତ ହେଲା ପ୍ରଖର
ସେ ମଧ୍ୟରେ ଡଙ୍ଗା ରଚିଲେ
ହେଲେ ଧୀବର ବେଶ
କାତ ବାଡ଼ି ଧରି ବସିଲେ
ମନେ ବହି ହରସ
ବୃଦ୍ଧ ସିନା ଦିଶେ ଶରୀର
ମୁଖେ ଲାବଣ୍ୟ ଠାଣି
ଶ୍ରୀମୁଖରୁ ଭାଷା ଶୁଣିଲେ
କେହି ନହିବ ଋଣୀ
ଚିକଣ କାଳିଆ ବରଣ
କଣ୍ଠେ ତୁଳସୀ ମାଳ
ହାଲ ପଟେ ଶୋଭା ଦିଶୋଇ
ସୀତା ହରି ମନ୍ଦିର
ଏ ସମୟେ ଗୋପାଙ୍ଗ ନାୟେ
ହେଲେ ଯମୁନା କୂଳ
ନଦୀ ବୃଦ୍ଧି ଦେଖି ସରବେ
ମନେ ହେଲେ ବିକଳ ନଦୀ ବୃଦ୍ଧି ଦେଖି ସରବେ ମନେ ହେଲେ ବିକଳ
ନଦୀ ବୃଦ୍ଧି ହେବା ଦେଖି
ବିକଳ ସର୍ବସୁମୁଖୀ
କୁହା କୁହି ହେଲେ
ଏକୁଆରେ ଏକ ଚାହିଁ
କରିବା କି କରିବା
କେନେ ନଦୀ ପାର ହେବା
ହାଟକୁ ନ ଗଲେ ବାସି
ହୋଇବ ଦହି
ଦୁଇ ହାଣ୍ଡି ମୋର ଗୋରସ
ନ ବିକିଲେ ଶାଶୁ ଗାଳି ଦେବେ ଅବଶ୍ୟ
ନୌକାନି ରେଖି ଦୂତି
କହନ୍ତି ଭୟ କାହିଁକି
ହେଟିଏ ନାବରେ ବସି
ହୋଇବା ପାର
ଡାକିଲେ ଧୀବର ଭାଇ
ଏଣେ ନାବ ଆଣ ଭାଇ
ଆମ୍ଭେ ପାର ହେଲେ ଯିବୁ
ମଥୁରାପୁର
ଶୁଣିଲା ପରାଜେ ହରି
ଏଣେ ତେଣେ ନାବ ବାହେ କୌତୁକ କରି
ଡାକି ଡାକି ଶେଷେ ଦୂତି
ବିରକ୍ତ ମତିରେ ଅତି
ଭର୍ସନା କରିଣ ତାଙ୍କୁ
କହିଲେ ବାଣୀ
ନମରା ବୁଢା ତୁହି
ଡାକିଲେ କି ଶୁଭୁ ନାହିଁ
ବଧିର କି ହେଲୁ
ତତେ ଖାଉ ଡାହାଣି
କୃଷ୍ଣ ମନେ ହସିଲେ
ଧୀରେ ଧୀରେ ନାବ ନେଇ କୂଳେ ହୋଇଲେ
କହିଲେ ତୁମ୍ଭର ମୁହିଁ
ଭୃତ୍ୟ ହୋଇ ରହି ନାହିଁ
ଭାତ ବର ତନ ମତେ
ଦିଅ କି କେତେ
ଯୌବନ ଉନ୍ମାଦରେ
ବିଚାର ନାହିଁ ମନରେ
ସାନ ତୁଣ୍ଡେ ବଡ କଥା
କହୁଚ ଏତେ
ଦେଖି ଚାହିଁ କହ ଗୋ କଥା
ବଜାରୁଣୀ ହେଲ କି ତୁମେ ବ୍ରଜବନିତା
ଦେଖି ଚାହିଁ କହ ଗୋ କଥା
ବଜାରୁଣୀ ହେଲ କି ତୁମେ ବ୍ରଜବନିତା
ବୋଲୁଅଛ ମତେ ମିନ ମରା ବୋଲି
ମୋହର ବେଉସା ଏହା
ତୁମ୍ଭ ପରି ଏଡ଼େ ଅନ୍ୟାୟ କରମ
କେ କରିପାରିବ ତାହା
ଦହି ଦହି ବୋଲି ସାହି ସାହି ବୁଲ
ମୁଣ୍ଡେ ବହିଣ ପସରା
ଛଇଲି ପଣକୁ ବିକା ଯିବ ବୋଲି
ଲୋକଙ୍କୁ କରଟା ପରା
ସ୍ୱାମୀ ଆଗେ ଯାହା ନ କହିଥିବ ଗୋ
କହିବ ଗ୍ରାହକ ଆଗେ
ତୁମ୍ଭ ସ୍ୱାମୀ ଯେବେ ଏହା ଜାଣୁଥାନ୍ତେ
ଘରୁ ତଡ଼ି ଦନ୍ତେ ରାଗେ
ହାଟର କନ୍ୟାକୁ ବାଟର ବର ଗୋ
ଲୋକେ ହୁଅନ୍ତି କୁହା କୁହି
ସେହିପରି ତୁମେ ହାଟର କନିଆ
ବାଟରେ ଜାଣିଲି ମୁହିଁ
ପଚାରନ୍ତି ଧୀବର ଭାଇ ହେ
ତୁମ୍ଭ ଘର କେଉଁଠାରେ
ଶ୍ରୀକୃଷ୍ଣ କହନ୍ତି ଆମ୍ଭ ଜନ୍ମସ୍ଥାନ
ଏହି ପରା ମଥୁରାରେ
ଗୋପାଳ ବେହେରା ନାମ ଟି ମୋହର
ପିତା ନାମ ବସୁଦେବ
କଥା ହେଉ ହେଉ ସମୟ ଯାଉଛି
ମୋ ମୂଲ କିଏ ସେ ଦେବ
ଲଳିତା କହନ୍ତି ନା ବରେ ବସାଓ
ଦେବୁ ତୁମ୍ଭ ନା ଭଡ଼ା
ମଥୁରା ହାଟକୁ ଯିବା ପାଇଁ କି ହେ
ସମସ୍ତଙ୍କ ଅଛି ଲୋଡ଼ା
ଧୀବର କହି ଛୋଟ ଡଙ୍ଗା ମୋର
ସମସ୍ତେ ବସିବ କାହିଁ
ଜଣେ ଜଣେ ସିନା ପାର ହୋଇବ ଗୋ
ନହେଲେ ହୋଇବ ନାହିଁ
ନାହା ବୁଡ଼ି ଯିବ ତୁମ୍ଭେ ମାନେ ଯେବେ
ଏକତ୍ର ହୋଇ ବସିବ
ତୁମ୍ଭ କଥା ଯାହା ହେଉ ନା କାହିଁକି
ମୋର ଭେଳା ବୁଡ଼ି ଯିବ
ଲଳିତା କହନ୍ତି ଆଗ
ବସନ୍ତୁ ରାଧିକା
ତାଙ୍କ ପଛେ ଜଣେ ଜଣେ
ପାର ହେବା ଏକା
କଳସ କାଖରେ ଭରି
ଅଳସ ଗମନା
ଅଳପ ଅଳପ ଚାଲି
କନକ ବରନା
ନାବରେ ବସିଲେ ପାସେ
ରଖିଲେ କଳସି
ଏଣେ କୁଳେ ଚାହିଁଛନ୍ତି
ସକଳ ସୁକେଶି
କ୍ରମେ କ୍ରମେ ନାହା ଯାଇ
ନଦୀ ମଧ୍ୟ ହେଲା
ପାର ହେବା ପାଇଁ ଆଉ
ଅର୍ଦ୍ଧେକ ରହିଲା
ଏହି କାଳେ ମାୟା ଧର
ମାୟା ଭି ଆଇଲେ
ଚାହୁଁ ଚାହୁଁ କୁହୁଡ଼ି ମାରି
ଆସିଲା ସେ କାଳେ
କିଏ ସେ କାହାକୁ ଆଉ
ନ ପାରିଲେ ଦେଖି
ସେହି କାଳେ ଗୋପୀ ମାନେ
ହେଲେ ଅତି ଦୁଃଖୀ
କେବଳ ଇ ମକରରେ
କେବଳ ସଂଗାତ
ରାଣ୍ଡର କୁହୁଡ଼ି ଆସି
ହେଲା ଉପସ୍ଥିତ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ
କ୍ରମେ କ୍ରମେ ନା ବଜାଇ କୁଳ ପାସେ ହେଲା ଶ୍ରୀମତୀଙ୍କି ଧୀବର ହେ କୌଡ଼ି ମାଗିଲା
ଆହା
ଶ୍ରୀମତୀ କହନ୍ତି ମୋର ପାସେ କିଛି ନାହିଁ ଧୀବର କହି ଏ ଚାତୁରୀ କାହିଁ ପାହିଁ
ଆଚ୍ଛା
ଏବେ ପରା ବଡ଼ ବଡ଼
କଥା କହୁଥିଲ
କୌଡ଼ି ନ ଥାଇ କେନ୍ନେ
ନା ବରେ ବସିଲ
ତୁମ୍ଭ ପରି ମୁହିଁ ଯେବେ
ହୋଇଥାନ୍ତି ଯୁବା
ତୁମ୍ଭ ମୁଖ ଦେଖି ଛାଡ଼ି
ଦେଇଥାନ୍ତି ଅବା
ମୁହିଁ ଅଟେ ବୃଦ୍ଧ ତୁମ୍ଭେ
ନୂତନ ଯୌବନା
ମିଠା କଥା କହି ଆଉ
ମତେ ଭୁଲାଅନା
କୌଡ଼ି ଦିଅନ
ଛାଡ଼ିବି ଆଜ
ଶ୍ରୀ କୃଷ୍ଣଙ୍କୁ କହିବି
ପାଇବ ବଡ଼ ଲାଜ।
ଏହା ଶୁଣି କ୍ରୋଧେ ରାଧା ବଦନ ଫେରାଜି କି କହିଲୁ ବୋଲି ତାଙ୍କୁ ଦେଲେ କହ ନାହିଁ।
ଆଚ୍ଛା
ନିଜ ରୂପ ହୋଇଛନ୍ତି
ମଦନ ମୋହନ
ଚକିତ ହୋଇ ଶ୍ରୀମତୀ
ପୋତିଲେ ବଦନ
କହୁ ରାଧା ଯାଇ କୃଷ୍ଣ ଚରଣେ ପଡ଼ିଲେ ଉଠ ଉଠ ବୋଲି କୃଷ୍ଣ ଶ୍ରୀ କରେ ତୋଳିଲେ ନାବରେ ବସିଲେ ଦୁହେଁ
ହେଲା ନାବ କେଳି
ମନମାଂସା ପୂର୍ଣ୍ଣ କଲେ
ରସିକ ବନମାଳି
ମାୟାର କୁହୁଡ଼ି ତ ହୁଁ
ମାୟା ହୋଇଗଲା
ଯମୁନା ଜଳ ଶୁଖିଲା
ପୂର୍ବ ଭଳି ହେଲା ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ମଦନ ମୋହନ
ଆନନ୍ଦରେ କୃଷ୍ଣ ଚନ୍ଦ୍ର ବଂଶୀ
ବଜାଇଲେ
ବଂଶୀ ସ୍ୱନ ଶୁଣି ଗୋପୀ
ମାନେ ଅନାଇଲେ
ନାବରେ ହୋଇଛି ରାଧା
କୃଷ୍ଣଙ୍କ ମିଳନ
ଗୋପୀଙ୍କର ଭାଗ୍ୟ ଥିଲା
ପାଇଲେ ଦର୍ଶନ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ପତିତ ପାବନ
ଲାଜ ଲାଜ ମନ କରି ଗୋପୀମାନେ ଗଲେ ଶ୍ରୀକୃଷ୍ଣଙ୍କ ଚରଣରେ ଶରଣ ପଶିଲେ
ଆହା
ହସି ହସି କଲ୍ୟାଣ ବାଞ୍ଛିଲେ
ବନମାଳି
ମଥୁରା ହାଟକୁ ଗୋପୀ
ମାନେ ଗଲେ ଚଳି
ଶ୍ରୀକୃଷ୍ଣ ବାହୁଡ଼ା ବିଜେ
କଲେ ସ୍ୱ ମନ୍ଦିର
ଯୁଗଳ ମୂର୍ତ୍ତିଙ୍କି ଧ୍ୟାନ
କରେ ପୀତାମ୍ବର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରଣ ଶ୍ୟାମ।